ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫୁ ଗଲାକାଲିଠାନୁ ନୂଆଦିଲ୍ଲୀନ ଦୁଇଦିନିଆ ଶିଖର ସମ୍ମିଳନୀ ମୂଳ ହୋଇଛି। ସମ୍ମିଳନୀଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ତାଲମେଲ ରଖିକରି ସହଯୋଗକେ ବରକସ କରବାର ଉପରେ ଆଲୋଚନା ହୋଇଛି। ଏଥି ଜଳ ସଂରକ୍ଷଣ ପ୍ରକଳ୍ପମାନଙ୍କର ଧାରି ସମୟ ଭିତରେ କାର୍ଯ୍ୟାନ୍ୱୟନ ଆଉ ଜନଭାଗିଦାରିତା ଉପରେ ବିଶେଷଜ୍ଞମାନେ କହିଛନ୍। ଆଜି ଉଦ୍ଯାପନୀ ଅଧିବେଶନଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ସମ୍ମିଳନୀକେ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମଟି ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଦିଲ୍ଲୀ ଗସ୍ତ କରିଛନ୍। ଇଥି ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ପ୍ରତିନିଧିମାନେ ଭି ଯୋଗ ଦେଇଛନ୍। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନଟି ଆଜି ଭୁବନେଶ୍ୱର ରେଲ ଷ୍ଟେସନରୁ ସକାଳ 10:30 ବଜେ ଯାତ୍ରା ମୂଳ ହେବା। ଯାତ୍ରାଟି ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟାକେ ଯିବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେବେ। ନିଶାମୁକ୍ତ ଭାରତ ଅଭିଯାନଟି ଗଲା 15-31 ତାରିଖ ତକ ରାଜ୍ୟର 35 ପୁଲିସ ଜିଲ୍ଲାନ 1763 ବିଦ୍ୟାଳୟ ଆଉ ମହାବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ ଜରିଏ 2,00,000 ଅଧିକା ଛାତ୍ରଛାତ୍ରୀଙ୍କ ନିକେ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଯାଇଛି। ସମ୍ବଲପୁରନ ସବୁନୁ ଜହ 162 ଆଉ କଳାହାଣ୍ଡିନ 79 ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ କରାଯାଇଛି। 2029 ତକ ନିଶାମୁକ୍ତ ଓଡ଼ିଶା ପୁଲିସର ଦୃଢ଼ ସଂକଳ୍ପ ଆଉ ଇ ଲଢ଼େଇଥି ପରିବାର, ଶିକ୍ଷାନୁଷ୍ଠାନ ଆଉ ଯୁବପିଢ଼ିମାନଙ୍କ ସହଭାଗିତା ସବୁନୁ ବଡ଼ ଶକ୍ତି ଆଏ ବୋଲି ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କହିଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବ ଆଇବା 7 ତାରିଖ ଦିନ ହେବା। ଏଥି କୁଳାଧିପତି ଆଉ ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୋଗ ଦେବେ। ସମାବର୍ତ୍ତନ ଉତ୍ସବଟି ଭାଗ ନେବାରକେ ଇଚ୍ଛୁକ ସବୁ ବିଦ୍ୟାର୍ଥୀମାନଙ୍କ ଲାଗି ଅନ୍ଲାଇନ୍ ପଞ୍ଜୀକରଣ ପୋର୍ଟାଲ ଗଲାକାଲିନୁ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ଛାତ୍ରଛାତ୍ରୀମାନେ ନିଜର ନାଁ ପଞ୍ଜୀକରଣ କରାବାର ଲାଗି ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବ୍ସାଇଟ୍ଟି ଲଗ୍ଇନ୍ କରବାରକେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫୁ ସୂଚନା ଦିଆଯାଇଛି। ଭିନ୍ ଭିନ୍ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଇ ମାସ ଫେରଘାଏ ଜିଲ୍ଲାମାନ ପରିଦର୍ଶନ କରିବେ। ଅକ୍ଟୋବର ତକ ଭିନ୍ ଭିନ୍ ଜିଲ୍ଲା ଗସ୍ତ କରିବା ଲାଗି ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ସମୟଟି ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ଯାଞ୍ଚ କରବାରକେ କୁହାଯାଇଛି। ଜିଲ୍ଲା ଗସ୍ତ ସମୟଟି ପିଏଚ୍ସି, ସିଏଚ୍ସି ଆର୍ ଜିଲ୍ଲା ଡାକ୍ତରଖାନା ବୁଲିକରି ସେନ ଦିଆଯାଉଥିବା ଚିକିତ୍ସା ସୁବିଧା ବାବଦେ ବି ଯାଞ୍ଚ କରିବେ। ଆଦିବାସୀ ଆଉ ଉପାନ୍ତ ଇଲାକାମାନଙ୍କେ ବିକାଶ କାମର ଅନୁଧ୍ୟାନ କରବାରକେ ଅଧିକାରୀମାନଙ୍କୁ କୁହାଯାଇଛି। ଭୁଦ ମାସର ଅନ୍ଧାର ପଖର ପଞ୍ଚମୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିର ଶିବ୍ରଗ୍ରହମାନଙ୍କର ରାହୁ ରେଖା ଲାଗି ନୀତି ହେବା। ଏଇଟା ଗୋଟିଏ ଗୁପ୍ତନୀତି ହୋଇଥିବାରୁ ପହିଲା ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ତରୁ ଏହି ଖାସ୍ ନୀତି କରାଯିବ। ଏଥିଲାଗି ଉପରବେଳା 2:30 ସଞ୍ଜର 7 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ବିଶ୍ୱ ନଡ଼ିଆ ଦିବସ ଆଜି ପାଳନ କରାଯାଉଛି। 2009 ସେପ୍ଟେମ୍ବର ମାସର 2 ତାରିଖ ଦିନ ଏସିଆ ପେସିଫିକ୍ କୋକୋନେଟ୍ କମ୍ୟୁନିଟି ଗଠନ କରାଯାଇଥିଲା। ନଡ଼ିଆ ଚାଷ ବାବଦେ ଲୋକଙ୍କ ଭିତରେ ସଚେତନତା ବଢ଼ାବାର ଲାଗି ଏହି ଦିବସ ପାଳନ କରାଯାଇ ଆସୁଛି। ଭାରତୀୟ ସଂସ୍କୃତିଥି ନଡ଼ିଆ କି ଶ୍ରୀଫଳର ବହୁତଟେ ଗୁରୁତ୍ୱ ରହିଛି। ନଡ଼ିଆ ଉତ୍ପାଦନଥି ଭାରତ ପୃଥିବୀର 3 ଠାନ ଅଧିକାର କରିଛି। ଆଜି ବିଶ୍ୱ ନଡ଼ିଆ ଦିବସ ଅବସରରେ ଭିନ୍ ଭିନ୍ ଜାଗାନ ଏହି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ମାଇ ଭାରତ ପରାମର୍ଶଦାତା କମିଟିର ପହିଲା ବୈଠକ ହୋଇଯାଇଛି। ବୈଠକଟି ଗଲା ଏପ୍ରିଲ୍ରୁ ଜୁଲାଇ ମାସ ତକ କାର୍ଯ୍ୟକ୍ରମର ସମୀକ୍ଷା, 2026-27 ବାର୍ଷିକ କାର୍ଯ୍ୟଯୋଜନା ଆଉ ଭିନ୍ ଭିନ୍ ବିଭାଗ ସହିତ ତାଲମେଲ ବାବଦେ ଆଲୋଚନା ହୋଇଥିଲା। ଜୁଆନ ପିଢ଼ିଙ୍କୁ ଦେଶର ସମ୍ପଦ ବନାବାର, ମାଇ ଭାରତଟି ଅୟତ୍କା ପଞ୍ଜୀକରଣ ଆଉ ସ୍କୁଲ କଲେଜ ସ୍ତରନ ବ୍ୟାପକ ଅଭିଯାନ ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ଇତାର ସହିତ ବିକଶିତ ଭାରତ 2047 ଲକ୍ଷ୍ୟଥି ନୂଆପଡ଼ାକେ ମଡେଲ ଜିଲ୍ଲା କରବାରକେ ବି ସେ ଆହ୍ୱାନ ଦେଇଛନ୍। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ସମୁଦ୍ର ଖଣି ଓଡ଼ିଶା ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରକେ ଲାଗିକି ଥିବା ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଇତର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 3 ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ବରଗଡ଼ନ ଧୁକାଗଡ଼ି ଆଉ ବିଜୁଳି ମାରିକରି ଅତିଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟଥି ଉତ୍ତର ଓଡ଼ିଶା ଆଉ ଓଡ଼ିଶାର ସମୁଦ୍ର ଖଣି ଇଲାକାର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ଆକଳନ କରାଯାଇଛି। ଆଇବା 3-4 ତାରିଖ ତକ ଉତ୍ତର ଆଉ ପୂର୍ବ ଓଡ଼ିଶାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।